ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଆଜି ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ମୁମ୍ବାଇରେ ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ରଣନୈତିକ ସହଭାଗିତାରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ମନ୍ଥନ ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ବାଂଲାଦେଶରେ ଆଜି ଶପଥ ଗ୍ରହଣ କରିବେ ନୂଆ ସରକାର, ଯୋଗଦେବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା। ଏବଂ ଟି20 କ୍ରିକେଟ୍ ବିଶ୍ୱକପ୍ର ଗତକାଲି ଅନୁଷ୍ଠିତ ତିନୋଟି ମ୍ୟାଚ୍ରେ ଶ୍ରୀଲଙ୍କା, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ବିଜୟୀ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆରମ୍ଭ ହୋଇଥିବା ପାଞ୍ଚଦିନିଆ ଭାରତ ଏଆଇ ପ୍ରଭାବ ସମ୍ମିଳନୀର ଆଜି ଦ୍ୱିତୀୟ ଦିନରେ ଉଚ୍ଚସ୍ତରୀୟ ଦଳଗତ ଆଲୋଚନା ଜାରି ରହିବ। ଏଥିରେ ସ୍ୱାସ୍ଥ୍ୟ, ଶକ୍ତି, ଶିକ୍ଷା, କୃଷି, ସଶକ୍ତିକରଣ ଭଳି ପ୍ରମୁଖ ବିଷୟ ଉପରେ ସନ୍ଦର୍ଭ ଉପସ୍ଥାପନ ସହ ଆଲୋଚନା ହେବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଆଜି ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରିବ। ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ଚୌଧୁରୀ ଏହି ଅଧିବେଶନରେ ଯୋଗଦେବେ। ଶିକ୍ଷାରେ କୃତ୍ରିମ ବୁଦ୍ଧିମତାର ପରିବର୍ତ୍ତନକାରୀ ସମ୍ଭାବନାକୁ ଉପଯୋଗ କରିବା ପାଇଁ ମନ୍ତ୍ରଣାଳୟର ନିରନ୍ତର ଉଦ୍ୟମ ସମ୍ପର୍କରେ ଏହି ଅଧିବେଶନରେ ବିଶ୍ୱକୁ ଅବଗତ କରାଯିବ। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଅଧିବେଶନରେ ଜାତୀୟ ଶିକ୍ଷାନୀତିର ଦୃଷ୍ଟିକୋଣ ଏବଂ ବିକଶିତ ଭାରତ 2047ର ଜାତୀୟ ଲକ୍ଷ୍ୟ ସମ୍ପର୍କରେ ଉପସ୍ଥାପନ କରାଯିବ। ଏହି ସମ୍ମିଳନୀ ସାର୍ବଜନୀନ ଡିଜିଟାଲ୍ ଭିତ୍ତିଭୂମି, ଉତ୍କର୍ଷ କେନ୍ଦ୍ର, ଶିକ୍ଷକ ତାଲିମ, ପାଠ୍ୟକ୍ରମ ସମନ୍ୱୟ ଏବଂ ଶିଳ୍ପ ଓ ଷ୍ଟାର୍ଟଅପ୍ ସହିତ ସହଯୋଗ ମାଧ୍ୟମରେ ଭାରତର ବିକାଶଧାରାକୁ ନୂଆ ଗତି ପ୍ରଦାନ କରିବ। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ନୂଆଦିଲ୍ଲୀରେ ଭାରତ ଏଆଇ ସମ୍ମିଳନୀରେ ଦୁଇଟି ଜାତୀୟ ପଦକ୍ଷେପ ଆରମ୍ଭ କରିବେ। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବାରେ କୃତ୍ରିମ ବୁଦ୍ଧିମତାର ରଣନୀତି ସାହି ଏବଂ ସ୍ୱାସ୍ଥ୍ୟ ଏଆଇ ପାଇଁ ମୁକ୍ତ ତଥ୍ୟ ମଞ୍ଚ ବୋଧ ଅନ୍ତର୍ଭୁକ୍ତ। ସାହି ହେଉଛି ଏକ ଜାତୀୟ ମାର୍ଗଦର୍ଶିକା ଢାଞ୍ଚା ଯାହା ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ କୃତ୍ରିମ ବୁଦ୍ଧିମତାର ନିରାପଦ, ନୈତିକ, ପ୍ରମାଣ ଆଧାରିତ ଏବଂ ଅନ୍ତର୍ଭୁକ୍ତିପୂର୍ଣ୍ଣ ଗ୍ରହଣକୁ ସକ୍ଷମ କରିଥାଏ। ବୋଧ ହେଉଛି ଏକ ଗୋପନୀୟତା ସଂରକ୍ଷଣ ମଞ୍ଚ ଯେଉଁଥିରେ ବାସ୍ତବ ବିଶ୍ୱ ସ୍ୱାସ୍ଥ୍ୟ ତଥ୍ୟ ବ୍ୟବହାର କରି ଏଆଇ ମଡେଲଗୁଡ଼ିକର ମୂଲ୍ୟାଙ୍କନକୁ ସକ୍ଷମ କରିଥାଏ। ସାହି ଏବଂ ବୋଧ ଦୃଢ଼, ଦାୟିତ୍ୱପୂର୍ଣ୍ଣ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ସ୍ୱାସ୍ଥ୍ୟ ଏଆଇ ଇକୋସିଷ୍ଟମ୍ ନିର୍ମାଣ ଦିଗରେ ଭାରତର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କୁ ଭେଟିବେ। ସାକ୍ଷାତ ସମୟରେ ଦୁଇ ନେତା ଭାରତ ଫ୍ରାନ୍ସ ରଣନୈତିକ ସହଭାଗିତାରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିବା ସହ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ଗୁରୁତ୍ୱ ବହନ କରୁଥିବା ପ୍ରସଙ୍ଗ ଉପରେ ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମାକ୍ରନ୍ ଆଜିଠାରୁ ଭାରତକୁ ତିନିଦିନିଆ ସରକାରୀ ଗସ୍ତରେ ଆସୁଛନ୍ତି ଓ ସେ ଏଆଇ ପ୍ରଭାବ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ରାଷ୍ଟ୍ରପତି ମାକ୍ରନ୍ଙ୍କର ଏହା ଚତୁର୍ଥ ଭାରତ ଗସ୍ତ ଏବଂ ମୁମ୍ବାଇକୁ ପ୍ରଥମ ଗସ୍ତ ହେବ। ଉଭୟ ନେତା ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ନେଇ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆଜି ସନ୍ଧ୍ୟାରେ ଶ୍ରୀ ମୋଦି ଓ ମାକ୍ରନ୍ ଭାରତ ଫ୍ରାନ୍ସ ନବସୃଜନ ବର୍ଷ 2026 ଉଦ୍ଘାଟନ କରିବା ସହ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଫ୍ରାନ୍ସ ପ୍ରତିପକ୍ଷ କ୍ୟାଥରିନ୍ ଭାଉଟ୍ରିନ୍ ଆଜି ବେଙ୍ଗାଲୁରୁରେ ଷଷ୍ଠ ଭାରତ ଫ୍ରାନ୍ସ ବାର୍ଷିକ ପ୍ରତିରକ୍ଷା ଆଲୋଚନାରେ ମିଳିତ ଭାବରେ ଅଧ୍ୟକ୍ଷତା କରିବେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ବୈଠକରେ ପ୍ରତିରକ୍ଷା ସହଯୋଗ ଚୁକ୍ତିନାମାକୁ ଆହୁରି 10 ବର୍ଷ ପାଇଁ ନବୀକରଣ କରିବା ଏବଂ ହାମର୍ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ଏକ ମିଳିତ ଉଦ୍ୟମ ନିମନ୍ତେ ବୁଝାମଣାପତ୍ର ସ୍ୱାକ୍ଷର କରିବା ନେଇ ଆଲୋଚନା ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଗୁଜରାଟ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀମାନଙ୍କର ଏକ ଉଚ୍ଚସ୍ତରୀୟ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଏହି ମନ୍ଥନ ବୈଠକ ପ୍ରଧାନମନ୍ତ୍ରୀ ମୋଦିଙ୍କର ସହକାର ସେ ସମୃଦ୍ଧିର ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ସମବାୟ କ୍ଷେତ୍ରକୁ ଅଧିକ ସ୍ୱଚ୍ଛ, ଆଧୁନିକ ଏବଂ ସଦସ୍ୟ କୈନ୍ଦ୍ରିକ କରିବା ପାଇଁ ସଂସ୍କାର ଉପରେ ଧ୍ୟାନ କେନ୍ଦ୍ରିତ କରିବ। କେନ୍ଦ୍ରମନ୍ତ୍ରୀ ଅମିତ ଶାହା ବିଶ୍ୱର ସର୍ବବୃହତ ଶସ୍ୟ ସଂରକ୍ଷଣ ଯୋଜନା ଅଧୀନରେ 2 ଲକ୍ଷ ନୂତନ ବହୁମୁଖୀ ପାକ୍ସ ପ୍ରତିଷ୍ଠା ଏବଂ ଉତ୍ତମ ଶସ୍ୟ ସଂରକ୍ଷଣ ପାଇଁ ଆଧୁନିକ ଗୋଦାମଗୁଡ଼ିକର ଦେଶବ୍ୟାପୀ ପ୍ରସାରଣର ଆଜି ସମୀକ୍ଷା କରିବେ। ପାକ୍ସର ନିର୍ଦ୍ଧାରିତ ସମୟ ମଧ୍ୟରେ କମ୍ପ୍ୟୁଟରୀକରଣ ସହିତ ରପ୍ତାନୀ ଏବଂ ବିହନ ପାଇଁ ନୂତନ ଗଠିତ ଜାତୀୟ ସଂସ୍ଥାରେ ରାଜ୍ୟଗୁଡ଼ିକୁ ଏକୀକୃତ କରିବା ଉପରେ ମଧ୍ୟ ଆଲୋଚନା ହେବ। ସମ୍ମିଳନୀରେ ସମବାୟ ବ୍ୟାଙ୍କଗୁଡ଼ିକର ଡିଜିଟାଇଜେସନ୍, ରାଜ୍ୟ ସମବାୟ ଆଇନରେ ଆଇନଗତ ସଂସ୍କାର ଏବଂ ଅମୁଲ ଓ ଏନ୍ଡିଡିବି ସହଯୋଗରେ ଦୁଗ୍ଧ ନେଟୱାର୍କର ପ୍ରସାରଣ ଉପରେ ମଧ୍ୟ ଆଲୋଚନା ହେବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଢାକାରେ ବାଂଲାଦେଶର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବିଏନ୍ପି ଅଧ୍ୟକ୍ଷ ତାରିକ୍ ରହମାନଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ। ବୈଦେଶିକ ସଚିବ ବିକ୍ରମ ମିଶ୍ରି ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନେତୃତ୍ୱାଧୀନ ମେଣ୍ଟ ସମ୍ପ୍ରତି ସଂସଦୀୟ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଶ୍ରୀ ବିର୍ଲାଙ୍କ ଅଂଶଗ୍ରହଣ ଦୁଇ ରାଷ୍ଟ୍ରର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି। ମନ୍ତ୍ରଣାଳୟ ମଧ୍ୟ ଶ୍ରୀ ରହମାନଙ୍କ ନେତୃତ୍ୱରେ ବାଂଲାଦେଶର ନିର୍ବାଚିତ ସରକାରକୁ ସ୍ୱାଗତ କରିଛି। ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଭାରତ, ଚୀନ, ସାଉଦି ଆରବ, ୟୁଏଇ, ମାଲେସିଆ ଏବଂ ଶ୍ରୀଲଙ୍କା ସମେତ 13 ଦେଶର ସରକାରୀ ମୁଖ୍ୟଙ୍କୁ ବାଂଲାଦେଶ ସରକାର ନିମନ୍ତ୍ରଣ କରିଛନ୍ତି। ବାଂଲାଦେଶର ବିଦାୟୀ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ କହିଛନ୍ତି ତାଙ୍କ 18 ମାସର ଶାସନ ବାଂଲାଦେଶର ବାହ୍ୟ ସମ୍ପର୍କର 3 ମୁଖ୍ୟ ସ୍ତମ୍ଭ ସାର୍ବଭୌମତ୍ୱ, ଜାତୀୟ ସ୍ୱାର୍ଥ ଏବଂ ମର୍ଯ୍ୟାଦାକୁ ପୁନର୍ବାର ସ୍ଥାପନ କରିଛି। ଜାତି ଉଦ୍ଦେଶ୍ୟରେ ତାଙ୍କ ବିଦାୟୀ ଭାଷଣରେ ୟୁନୁସ୍ କହିଛନ୍ତି ବାଂଲାଦେଶ ଆଉ ଏକ ବଶବର୍ତ୍ତୀ ବୈଦେଶିକ ନୀତି କିମ୍ବା ଅନ୍ୟ ଦେଶର ନିର୍ଦ୍ଦେଶ ଓ ପରାମର୍ଶ ଉପରେ ନିର୍ଭରଶୀଳ ନୁହେଁ। ୟୁନୁସ୍ଙ୍କ ଅନ୍ତରୀଣ ଶାସନ ଅଗଷ୍ଟ 2024 ଆରମ୍ଭ ହୋଇଥିଲା ଏବଂ ଆଜି ସେଠାରେ ନୂଆ ସରକାର ଗଠନ ସହ ଶେଷ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ନୂତନ ଭାବରେ ଉଦ୍ଘାଟିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେବାତୀର୍ଥରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଜୀଙ୍କ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଛି। ଅନ୍ୟପକ୍ଷରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କହିଛନ୍ତି ନୂତନ ଭାବରେ ଉଦ୍ଘାଟିତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେ ଅତ୍ୟନ୍ତ ଖୁସି। ଏହି ଭବନ ପ୍ରକୃତରେ ନାଗରିକ ଦେବଭବ ସେବା, କରୁଣା, କର୍ତ୍ତବ୍ୟ ଏବଂ ରାଷ୍ଟ୍ରପ୍ରଥମ ନୀତିକୁ ପ୍ରତିଫଳିତ କରୁଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ଚଳିତ ବର୍ଷରୁ ଆରମ୍ଭ ହେଉଥିବା ନୂତନ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ଯୋଗ୍ୟତା ନିୟମ ଉପରେ ସ୍ୱଷ୍ଟୀକରଣ ଜାରି କରିଛି। ସିବିଏସ୍ଇ କହିଛି ପ୍ରଥମ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଯୋଗଦେବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ଏବଂ ପ୍ରଥମ ପରୀକ୍ଷାରେ 3 କିମ୍ବା ତତୋଧିକ ବିଷୟରେ ପରୀକ୍ଷା ନ ଦେଲେ ସେମାନଙ୍କୁ ଦ୍ୱିତୀୟ ପରୀକ୍ଷା ପାଇଁ ଯୋଗ୍ୟ ଘୋଷଣା କରାଯିବ ନାହିଁ। ସେହିଭଳି ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ବର୍ଷ ମୁଖ୍ୟ ପରୀକ୍ଷାରେ ସେହି ବିଷୟଗୁଡ଼ିକରେ ପରୀକ୍ଷା ଦେଇପାରିବେ। ସିବିଏସ୍ଇ କହିଛି ଦ୍ୱିତୀୟ ପରୀକ୍ଷା କେବଳ କିଛି ବର୍ଗର ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ। ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ସେମାନଙ୍କର ମାର୍କ ଅଧିକ କରିବାକୁ ଚାହୁଁଛନ୍ତି ସେମାନେ ପୁନର୍ବାର ପରୀକ୍ଷା ଦେଇପାରିବେ। ଭାରତର ସାମଗ୍ରିକ ରପ୍ତାନୀ, ସାମଗ୍ରୀ ଏବଂ ସେବା ମିଳିତ ଭାବରେ ଚଳିତ ବର୍ଷ ଜାନୁଆରୀରେ 13.17% ବୃଦ୍ଧି ପାଇ 80.45 ବିଲିୟନ୍ ଡଲାର ହୋଇଛି। ଗତବର୍ଷ ଜାନୁଆରୀରେ ଏହା 71.09 ବିଲିୟନ୍ ଡଲାର ଥିଲା। ବାଣିଜ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚଳିତ ମାସରେ ସାମଗ୍ରିକ ଆମଦାନୀ 18.76% ବୃଦ୍ଧି ପାଇଛି, ଯାହା ଗତବର୍ଷ ଜାନୁଆରୀରେ 7.68 ବିଲିୟନ୍ ଡଲାର ଥିଲା ଏବଂ ତାହା ବୃଦ୍ଧି ପାଇ 90.83 ବିଲିୟନ୍ ଡଲାରରେ ପହଞ୍ଚିଛି। ଜେଲ୍ରେ ଥିବା ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପରେ ଏକ ଡାକ୍ତରୀ ଦଳ ତାଙ୍କ ଦୃଷ୍ଟିଶକ୍ତିରେ ଉନ୍ନତି ହୋଇଥିବା କହିଛନ୍ତି। ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଖିର ବିସ୍ତୃତ ଡାକ୍ତରୀ ଯାଞ୍ଚ ପାଇଁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ପରେ 2 ଡାକ୍ତର ଏହି ପରୀକ୍ଷା କରିଥିଲେ। ଶ୍ରୀ ଖାନ୍ଙ୍କ ଡାହାଣ ଆଖିରେ ମାତ୍ର 15% ଦୃଷ୍ଟିଶକ୍ତି ଥିବା ଅଭିଯୋଗ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ପଦକ୍ଷେପ ନେଇଥିଲେ। ସୁପ୍ରସିଦ୍ଧ ହଲିଉଡ୍ ଅଭିନେତା ତଥା ଓସ୍କାର ବିଜେତା ରବର୍ଟ ଡୁଭାଲ୍ଙ୍କର 95 ବୟସରେ ପରଲୋକ ଘଟିଛି। ଗଡ୍ଫାଦର ଏବଂ ଟେଣ୍ଡର ମର୍ସି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ସେ ଲୋକପ୍ରିୟତା ହାସଲ କରିଥିଲେ। 1962 ଟୁ କିଲ୍ ଏ ମକିଂ ବର୍ଡରେ ଅଭିନୟ ସହ ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ। କ୍ୟାଣ୍ଡିର ପାଲକେଲ୍ସ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଗତ ସନ୍ଧ୍ୟାରେ ଶ୍ରୀଲଙ୍କା ଅଷ୍ଟ୍ରେଲିଆ ବିପକ୍ଷରେ ବିଜୟ ହାସଲ କରି ଟି20 ବିଶ୍ୱକପ୍ ସୁପର 8ରେ ସ୍ଥାନ ହାସଲ କରିଛି। ଶ୍ରୀଲଙ୍କା 18 ଓଭରରେ 2 ୱିକେଟ୍ ହରାଇ 184 ରନ୍ କରି ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ହରାଇ 181 ରନ୍ କରିଥିଲା। ଗତକାଲି ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ 24 ରନ୍ ଇଟାଲୀକୁ ପରାସ୍ତ କରିଥିବା ବେଳେ ପ୍ରଥମ ମ୍ୟାଚ୍ରେ ଆଫଗାନିସ୍ତାନ 5 ୱିକେଟ୍ରେ ୟୁଏଇକୁ ପରାସ୍ତ କରିଥିଲା। ଆଜି 3 ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ଡି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ସକାଳ 11:00 ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ରେ କାନାଡ଼ା ବିପକ୍ଷରେ ମୁକାବିଲା କରିବ। ଦ୍ୱିତୀୟ ମ୍ୟାଚ୍ରେ ଅପରାହ୍ନରେ ପାଲକେଲ୍ରେ ଗ୍ରୁପ୍ ବି ମ୍ୟାଚ୍ରେ ଆୟାରଲାଣ୍ଡ ଜିମ୍ବାୱେ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ତୃତୀୟ ମ୍ୟାଚ୍ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍ରେ ସ୍କଟଲାଣ୍ଡ ଓ ନେପାଳ ମଧ୍ୟରେ ସନ୍ଧ୍ୟା 7:00 ଆରମ୍ଭ ହେବ। ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଆଜି ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରିବ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ। ମୁମ୍ବାଇରେ ଆଜି ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ରଣନୈତିକ ସହଭାଗିତାରେ ହୋଇଥିବା ଅଗ୍ରଗତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ। ମନ୍ଥନ ବୈଠକରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମବାୟ ମନ୍ତ୍ରୀଙ୍କ ଜାତୀୟ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ବାଂଲାଦେଶରେ ଆଜି ଶପଥ ଗ୍ରହଣ କରିବ ନୂଆ ସରକାର, ଯୋଗଦେବେ ଲୋକସଭା ବାଚସ୍କତି ଓମ୍ ବିର୍ଲା। ଏବଂ T20 କ୍ରିକେଟ୍ ବିଶ୍ୱକପ୍ର ଗତକାଲି ଅନୁଷ୍ଠିତ 3 ମ୍ୟାଚ୍ରେ ଶ୍ରୀଲଙ୍କା, ଇଂଲଣ୍ଡ ଏବଂ ଆଫଗାନିସ୍ତାନ ବିଜୟୀ। ସମ୍ବାଦ ଶେଷ ହେଲା।